ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟର ବିଧାୟକମାନଙ୍କ ଲାଗି ଆଜିଠାନୁ ଭୁବନେଶ୍ୱରଠାରେ ଗୋଟିଏ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ମୂଳ ହେଉଛି। କେନ୍ଦ୍ର ସଂସଦୀୟ ବ୍ୟାପାର ଆର୍ ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ ଆଜି ସକାଳ ବେଳା 10:45 ଏତାର ଉଦ୍ଘାଟନ କରିବେ। ଏତେ ବିଧାନସଭାର ସଦସ୍ୟମାନଙ୍କୁ ଗୃହର ନୀତି ନିୟମ ଆର୍ ଗୃହ ପରିଚାଳନା ବାବଦେ ତାଲିମ ଦିଆଯିବା। ଏଥର ବିଧାନସଭାକେ 84 ଜଣ ନୂଆ ବିଧାୟକ ପହିଲା ଥର ଲାଗି ଆସିଛନ୍। ବହୁତଟେ ବିଧାୟକ ଗୃହର ନୀତି ନିୟମ ବାବଦେ ଅଭ୍ୟସ୍ତ ନାଇଁନ, ସେଥିଲାଗି ସେମାନଙ୍କୁ ତାଲିମ ଦେବାର ସହିତ ପୁରୁଣା ସଦସ୍ୟମାନଙ୍କୁ ନେଭା ଆପ୍ଲିକେସନ୍ ବାବଦେ ଜଣାବାର ଲାଗି ବାଚସ୍ୱତି ଇ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ଏଥର ବିଜେପିନୁ ସବୁନୁ ଏତକା 54 ଜଣ ନୂଆକରି ବିଧାୟକ ଥିବାର ବେଳେ ବିଜେଡ଼ିନୁ 18, କଂଗ୍ରେସନୁ 9 ଆର୍ 3 ଜଣ ସ୍ୱାଧୀନ ନୂଆକରି ନିର୍ବାଚିତ ବିଧାୟକ ଅଛନ୍। ଭୁବନେଶ୍ୱର ଲୋକସେବା ଭବନରୁ ଭାରତୀୟ ତୈଳ ନିଗମର ନିର୍ଦ୍ଦେଶକ ସୁଜୟ ଚୌଧୁରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଲାକାଲି ଭେଟିଛନ୍। ଏହି ଅବସରରେ ତୈଳ ନିଗମ ତରଫ ଓଡ଼ିଶାନୁ ହେବାରକେ ଥିବାର ଭିନ୍ ଭିନ୍ ପ୍ରକଳ୍ପ ବାବଦେ ଶ୍ରୀ ଚୌଧୁରୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ଲାଗି ତୈଳ ନିଗମକେ ସହଯୋଗ ଯୋଗାଇ ଦିଆଯିବା ବୋଲିକରି କହିଥିଲେ। ଭୁବନେଶ୍ୱର ଲୋକସେବା ଭବନରୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଗୋଟିଏ ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକଟି ଯୋଗ ଦେଇକରି ବୋର୍ଡର ଭିନ୍ ଭିନ୍ କାମ ବାବଦେ ସମୀକ୍ଷା କରିକରି ପ୍ରଦୂଷଣ ନିୟନ୍ତ୍ରଣ ତଦାରଖ ବ୍ୟବସ୍ଥାକେ ଅଏତକା ପ୍ରଭାବୀ କରବାକେ ନିର୍ଦ୍ଦେଶ ଦେଇଥିଲେ। ବୋର୍ଡ ଅଧୀନଟି ପରିବେଶ ନିରୀକ୍ଷଣ ଆର୍ ତଥ୍ୟ ବିଶ୍ଳେଷଣ କେନ୍ଦ୍ର ସ୍ଥାପନା ଲାଗି ବୈଠକଟି ପ୍ରସ୍ତାବ ଦିଆଯାଇଥିଲା। ଏହି କେନ୍ଦ୍ର ପରିବେଶ ପ୍ରଦୂଷଣକେ ନିୟନ୍ତ୍ରଣ କରବାର୍ତ୍ତି ତଦାରଖ ବ୍ୟବସ୍ଥା ଭିନ୍ ଭିନ୍ ପ୍ରକଳ୍ପ ଆର୍ ତଥ୍ୟ ବିଶ୍ଳେଷଣ କରିକରି ପରିବେଶ ପରିଚାଳନା ବାବଦର ନିଷ୍ପତ୍ତି ସୁବିଧା କରବାର୍ତ୍ତି ସାହାଯ୍ୟ କରବା। ବୈଠକଟି ଗବେଷଣା ବିକାଶ ଆର୍ ଉପକୂଳ ସେଲ୍ ପ୍ରକଳ୍ପଟି ପିଏଚ୍ଡି ଆଉ ଗବେଷଣା କରୁଥିବାର ଛାତ୍ରଛାତ୍ରୀମାନଙ୍କୁ ନିୟୋଜିତ କରବାକେ ପ୍ରସ୍ତାବ ଦିଆଯାଇଥିଲା। ଏତାର୍ ଛଡ଼ା ବାୟୋମେଡିକାଲ୍ ବର୍ଜ୍ୟବସ୍ତୁ ପରିଚାଳନାର୍ଥେ ଅର୍ଥ ବ୍ୟବସ୍ଥା ପ୍ରସ୍ତାବ ଉପରେ ଭି ଆଲୋଚନା କରାଯାଇଥିଲା। ରାଜ୍ୟ ଗୋଟିଏ ଘରୋଇ ଜାହାଜ ନିର୍ମାଣକାରୀ ସଂସ୍ଥା ଇଣ୍ଟିଗ୍ରେଟେଡ୍ ଗ୍ରୀନ୍ ସିପ୍ ରିସାଇକ୍ଲିଂ ଇଣ୍ଡଷ୍ଟ୍ରିଜ୍ ପାର୍କ ପ୍ରତିଷ୍ଠା କରବା। ଭୁବନେଶ୍ୱର ଲୋକସେବା ଭବନରୁ ଜାହାଜ ତିଆରି ଆଉ ଇତା ରିସାଇକ୍ଲିଂ ଉପରେ ହୋଇଥିବାର ଗୋଟିଏ ବୈଠକନୁ ଏ ବାବଦେ ସୂଚନା ମିଳିଛି। ଏହି ପାର୍କ ପ୍ରତିଷ୍ଠା ହେଲେ ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ହେବା ଆର୍ 20,000 ପ୍ରତ୍ୟକ୍ଷ ରୋଜଗାର ଆର୍ 50,000 ପରୋକ୍ଷ ରୋଜଗାର ସୃଷ୍ଟି ହୋଇପାରବା। ଇତାର ଛଡ଼ା ପାର୍କ ପ୍ରତିଷ୍ଠା ହେଲେ ବଛରକ 300 ଜାହାଜର ରିସାଇକ୍ଲିଂ ହୋଇପାରବା। ଏଣୁ ବଛରକ 5 ନିୟୁତ ଟନ୍ ଉଚ୍ଚମାନର ଷ୍ଟିଲ୍ ଓଡ଼ିଶାକେ ମିଳିବା ଆଉ ଓଡ଼ିଶାର ଜିଡିପି ବଛରକ $200 କୋଟି ଯୋଡ଼ି ହେବାର ଆକଳନ କରାଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଳାହାଣ୍ଡି ଜିଲ୍ଲା ଗସ୍ତତି ଆସିକରି ଗଲାକାଲି ଭବାନୀପାଟଣାଠାରେ ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟକାରିତା ଆଉ ଧାନ ସଂଗ୍ରହ ବ୍ୟବସ୍ଥା ବାବଦେ ସମୀକ୍ଷା କରିଛନ୍। ବୈଠକଟି ବିଭାଗୀୟ ଅଧିକାରୀମାନେ ଦାୟିତ୍ୱ ସହିତ କାମ କରବାରକେ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ। ଧାନ ବିକ୍ରି ସମୟଥି ପ୍ରକୃତ ଚାଷୀ ଯେନ୍ତା ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରବେ ସେଥିଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ଜିଲ୍ଲାରୁ ଚାଷୀମାନଙ୍କର ପଞ୍ଜିକରଣ ପ୍ରକ୍ରିୟା, ମଣ୍ଡି ବ୍ୟବସ୍ଥା, ରାସନ କାର୍ଡ, ଯୋଗ୍ୟ ଆଉ ଅଯୋଗ୍ୟ ହିତାଧିକାରୀମାନଙ୍କର ବାବଦେ ବୈଠକଟି ବିବରଣୀ ଉପସ୍ଥାପନ କରିଥିଲେ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନୁ ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ଆର୍ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫ ତିରଙ୍ଗା ଅଭିଯାନର ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଭାରତୀୟମ୍ ହୋଇଯାଇଛି। ଭାରତୀୟ ମୁକ୍ତି ସଂଗ୍ରାମଥି ଯେନ୍ ବୀରମାନେ ନିଜର ବୀରତ୍ୱ ଆର୍ ଦୁଃସାହସିକତା ପରାକାଷ୍ଠା ଦେଖାଇକରି ଦେଶକେ ସ୍ୱାଧୀନତା ଆଣିଦେଇଛନ୍, ସେମାନଙ୍କୁ ଶ୍ରୋତା କରବାର୍ ଲାଗି ଇ ଦେଶାତ୍ମବୋଧକ ସଙ୍ଗୀତ ଉତ୍ସବ ଆୟୋଜନ କରାଯାଇଥିଲା। ଏଥି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାରୁ ଆସିଥିବାର ବିଶିଷ୍ଟ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ। ୟୁଜିସି ନେଟ୍ ଜୁନ୍ ପରୀକ୍ଷା ସୂଚୀକେ ସାମାନ୍ୟ ବଦଲାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ବିଜ୍ଞପ୍ତି ଅନୁସାରେ ଆଇବା 26 ତାରିଖ ଦିନ ହେବାରକେ ଥିବା ଏହି ପରୀକ୍ଷା 27 ତାରିଖ ଦିନ ହେବା। ଇନୁ ଜଣାଇ ଦିଆଯାଇପାରେ ଯେ ୟୁଜିସି ନେଟ୍ ପରୀକ୍ଷା ଏହି ମାସର 21 ତାରିଖରୁ ମୂଲ ହୋଇକରି ଆଇବା ମାସ 4 ତାରିଖ ତକ ଚାଲବା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏତାର ଆଖରପାଖର ପଶ୍ଚିମବଙ୍ଗ ଉପକୂଳ ଆର୍ ତାକେ ଲାଗି କରିଥିବାର ବାଂଲାଦେଶ ଉପକୂଳରୁ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଛି। ଏତାର ପ୍ରଭାବଥି ଆଇବା 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର କେତେଟା ଜାଗାରୁ ଜବର ବର୍ଷା ହୋଇକରି ବନ୍ୟା ପରିସ୍ଥିତି ହେବାର ସମ୍ଭାବନା ରହିଛି। ସେଥିଲାଗି ସତର୍କ ରହିବାରକେ ଏସ୍ଆର୍ସି ସତ୍ୟବ୍ରତ ସାହୁ 14 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏତା ଋତୁରୁ 3 ଦିନ ତକ ପଶ୍ଚିମ ଓଡ଼ିଶାର କେତେଟା ଜିଲ୍ଲାରୁ ଜବର ବର୍ଷା ହୋଇପାରେ। এথনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনে পারবে রাতে 7:02। জুহার।